ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ସରକାରଙ୍କ ପ୍ରାଥମିକତା ହେଉଛି ଯୁବବର୍ଗଙ୍କ ସାମର୍ଥ୍ୟ ଓ ପ୍ରତିଭାକୁ ସମ୍ପୂର୍ଣ୍ଣ ରୂପେ ଉପଯୋଗ କରିବା, କହିଲେ ପ୍ରଧାନମନ୍ତ୍ରୀ। ପରିସଂଖ୍ୟାନରେ ନିରନ୍ତର ଉନ୍ନତି ଓ ପୁନଃଦକ୍ଷତାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛନ୍ତି ନୀତି ଆୟୋଗର ମୁଖ୍ୟ ପରିଚାଳନା ଅଧିକାରୀ। ଭାରତୀୟ ଆମେରିକୀୟ ଉଦ୍ୟୋଗୀ ଶ୍ରୀରାମ କ୍ରିଷ୍ଣନ ହ୍ୱାଇଟ୍ ହାଉସ୍ର କୃତ୍ରିମ ବୁଦ୍ଧିମତା ବିଭାଗର ବରିଷ୍ଠ ନୀତି ପରାମର୍ଶଦାତା ନିଯୁକ୍ତ। ଦେଶ ବିକାଶରେ କୃଷକଙ୍କ ଅବଦାନକୁ ସମ୍ମାନ ଜଣାଇ ଆଜି ପାଳିତ ହେଉଛି ଜାତୀୟ କୃଷକ ଦିବସ ଏବଂ ଉତ୍ତର ଭାରତରେ ପ୍ରବଳ ଶୀତଲହରୀ ଅନୁଭୂତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଗତ ଦେଢ଼ବର୍ଷ ମଧ୍ୟରେ ଦେଶର ଯୁବବର୍ଗଙ୍କୁ 10 ଲକ୍ଷ ସରକାରୀ ଚାକିରି ପ୍ରଦାନ କରାଯାଇଛି। ଆଜି ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ 71,000ରୁ ଅଧିକ ନବନିଯୁକ୍ତଙ୍କୁ ନିଯୁକ୍ତିପତ୍ର ବଣ୍ଟନ କରିଛନ୍ତି। ସେ କହିଛନ୍ତି, ଗତ 10 ବର୍ଷ ଧରି ଦେଶର ବିଭିନ୍ନ ମନ୍ତ୍ରଣାଳୟ, ବିଭାଗ ଓ ପ୍ରତିଷ୍ଠାନରେ ଯୁବାବର୍ଗଙ୍କୁ ଚାକିରି ଦେବା ଲାଗି ଅଭିଯାନ ଚାଲିଛି। ପ୍ରଧାନମନ୍ତ୍ରୀ କହିଛନ୍ତି, ରୋଜଗାର ମେଳା ଯୁବବର୍ଗଙ୍କୁ ସଶକ୍ତ କରିବା ସହ ସେମାନଙ୍କ ସାମର୍ଥ୍ୟକୁ ଲୋକଲୋଚନକୁ ଆଣିବା ଦିଗରେ ଏକ ପ୍ରମୁଖ ମଞ୍ଚ ପାଲଟିଛି। ସେ କହିଛନ୍ତି, ସରକାରଙ୍କ ପ୍ରାଥମିକତା ହେଉଛି ଯୁବବର୍ଗଙ୍କ ସାମର୍ଥ୍ୟ ଓ ପ୍ରତିଭାକୁ ସମ୍ପୂର୍ଣ୍ଣ ରୂପେ ଉପଯୋଗ କରିବା। ସରକାରଙ୍କ ନୀତି ଓ ନିଷ୍ପତ୍ତି ଯୋଗୁଁ ଗ୍ରାମୀଣ ଭାରତରେ ରୋଜଗାର ଏବଂ ସ୍ୱରୋଜଗାର ପାଇଁ ନୂତନ ସୁଯୋଗ ସୃଷ୍ଟି ହେଉଛି। 2047 ସୁଦ୍ଧା ବିକଶିତ ଭାରତ ଗଠନ ପାଇଁ ଭାରତ ସଂକଳ୍ପ ନେଇଛି ବୋଲି ସେ କହିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମେକ୍ ଇନ୍ ଇଣ୍ଡିଆ, ଆତ୍ମନିର୍ଭର ଭାରତ ଅଭିଯାନ, ଷ୍ଟାର୍ଟଅପ୍ ଇଣ୍ଡିଆ, ଡିଜିଟାଲ୍ ଇଣ୍ଡିଆ ଭଳି ଅନେକ ଯୋଜନା ମାଧ୍ୟମରେ ଯୁବବର୍ଗଙ୍କୁ ପ୍ରସ୍ତୁତ କରାଯାଉଛି ବୋଲି କହିଛନ୍ତି।
ଆଜ ଜବ ଏକ ୟୁବା ଅପନା ଷ୍ଟାର୍ଟଅପ୍ ଶୁରୁ କରନେ କା ଫୈସଲା କରତା ହୈ ତୋ ଉସେ ଏକ ପୁରା ଇକୋସିଷ୍ଟମ ଅପନେ ସାଥ ସହଯୋଗ କେ ଲିଏ ମିଲତା ହୈ। आज स्पोर्ट्स में ट्रेनिंग से लेकर टूर्नामेंट तक हर कदम पर युवाओं के लिए आधुनिक व्यवस्थाएं बन रही हैं। आज कितने ही सेक्टर्स में हम कंप्लीट ट्रांसफॉर्मेशन देख रहे हैं।
प्रधानमंत्री कहिछन्ति, महाकाश क्षेत्र रे भारत तार नीति को परिवर्तन करी प्रतिरक्षा क्षेत्र रे उत्पादन को प्रोत्साहित करूछि एवं एथिरु देशर युववर्ग सर्वाधिक उपकृत हेउछन्ति। ସେ କହିଛନ୍ତି, ଭାରତ ମୋବାଇଲ୍ ଉତ୍ପାଦନ କ୍ଷେତ୍ରରେ ବିଶ୍ୱର ଦ୍ୱିତୀୟ ବୃହତ୍ତମ ଏବଂ ବିଶ୍ୱର ତୃତୀୟ ବୃହତ୍ତମ ଷ୍ଟାର୍ଟଅପ୍ ଇକୋସିଷ୍ଟମରେ ପରିଣତ ହୋଇଛି। ଆୟୋଜିତ କାର୍ଯ୍ୟକ୍ରମରେ କେନ୍ଦ୍ର କାର୍ମିକ ଓ ପ୍ରଶିକ୍ଷଣ ବିଭାଗ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ କହିଛନ୍ତି, 71,000 ନିଯୁକ୍ତି ମଧ୍ୟରେ ଅର୍ଦ୍ଧସାମରିକ ବାହିନୀରେ 50,000 ନିଯୁକ୍ତି ହୋଇଥିବାବେଳେ ଓବିସି ସମ୍ପ୍ରଦାୟର ଲୋକଙ୍କୁ 21,000 ନିଯୁକ୍ତିପତ୍ର ବଣ୍ଟନ କରାଯାଇଛି। ସୂଚନାଯୋଗ୍ୟ, ଦେଶର 45 ସ୍ଥାନରେ ରୋଜଗାର ମେଳା ଆୟୋଜନ କରାଯାଇଥିବା ବେଳେ ସ୍ୱରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ, ଡାକ, ଉଚ୍ଚଶିକ୍ଷା, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଏବଂ ଆର୍ଥିକ ସେବା ମନ୍ତ୍ରଣାଳୟରେ ନିଯୁକ୍ତି ଦିଆଯାଇଛି। 2022 ମସିହା ଅକ୍ଟୋବର ମାସରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ନିଯୁକ୍ତି ମେଳା ଆରମ୍ଭ କରାଯାଇଥିଲା ଏବଂ ବର୍ତ୍ତମାନ ସୁଦ୍ଧା 50 ସହରରେ 13 ମେଳା ଆୟୋଜିତ ହୋଇସାରିଛି। ନୂଆଦିଲ୍ଲୀରେ ଆଜି କେନ୍ଦ୍ରୀୟ ମନ୍ତ୍ରଣାଳୟ ଓ ବିଭାଗଗୁଡ଼ିକର ସମୀକ୍ଷା ବୈଠକର ଦ୍ୱିତୀୟ ପର୍ଯ୍ୟାୟରେ ନୀତି ଆୟୋଗର ମୁଖ୍ୟ ପରିଚାଳନା ଅଧିକାରୀ ବିଭିଆର୍ ସୁବ୍ରମଣ୍ୟମ୍ ଉଦ୍ଘାଟନ କରିଛନ୍ତି। ସେ କହିଛନ୍ତି, ଭାରତକୁ ଏଭଳି ଏକ ଆଦର୍ଶକୁ ଆପଣେଇବାର ଆବଶ୍ୟକତା ରହିଛି ଯେଉଁଠାରେ ତଥ୍ୟ ଆଧାରିତ ପ୍ରଶାସନିକ ନିଷ୍ପତ୍ତି ଗୁରୁତ୍ୱ ବହନ କରିବ। ସେ କହିଛନ୍ତି, ସରକାରଙ୍କ ପ୍ରତ୍ୟେକ କାର୍ଯ୍ୟ ପାଇଁ ତଥ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ଗ୍ରହଣ କରାଯାଉଥିବା ନିଷ୍ପତ୍ତିଗୁଡ଼ିକ ତଥ୍ୟ ଆଧାରିତ ବିଶ୍ଳେଷଣର ଫଳାଫଳ। ପରିସଂଖ୍ୟାନରେ ନିରନ୍ତର ଉନ୍ନତି ଓ ପୁନଃଦକ୍ଷତାର ଆବଶ୍ୟକତା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି। ଦେଶରେ ପରିସଂଖ୍ୟାନ ବ୍ୟବସ୍ଥାରେ ଚାଲିଥିବା ଉନ୍ନତି ସମ୍ପର୍କରେ ଶ୍ରୀ ସୁବ୍ରମଣ୍ୟମ୍ କହିଛନ୍ତି, ଏଥିରେ ନୂତନ ଜ୍ଞାନକୌଶଳ ଓ ତଥ୍ୟଗୁଡ଼ିକର ଯଥୋଚିତ ବ୍ୟବହାର କରାଯିବା ଆବଶ୍ୟକ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀରେ କ୍ରିସମସ୍ ଉତ୍ସବରେ ଯୋଗଦେବେ। କ୍ୟାଥଲିକ୍ ବିଶପ୍ ଇଣ୍ଡିଆ ଦ୍ୱାରା ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କାର୍ଡିନାଲ୍ ବିଶପ୍, ଚର୍ଚ୍ଚର ପ୍ରମୁଖ ବ୍ୟକ୍ତିବିଶେଷଙ୍କ ସମେତ ଖ୍ରୀଷ୍ଟିଆନ ସମ୍ପ୍ରଦାୟର ପ୍ରମୁଖ ନେତାମାନଙ୍କ ସହ ଭାବ ବିନିମୟ କରିବେ। ତାମିଲନାଡ଼ୁରେ ଅତି ଉଚ୍ଚରେ ଥିବା ବିଦ୍ୟୁତ୍ ଲାଇନ୍ ମରାମତି ବେଳେ ବିଦ୍ୟୁତ୍ ଆଘାତରେ 2 ଜଣଙ୍କ ମୃତ୍ୟୁ ଘଟଣାରେ ଜାତୀୟ ମାନବାଧିକାର ଆୟୋଗ ନୋଟିସ୍ ଜାରି କରିଛନ୍ତି। ଗଣମାଧ୍ୟମରେ ପ୍ରକାଶିତ ଖବରକୁ ଗ୍ରହଣ କରି ଆୟୋଗ ତାମିଲନାଡୁର ମୁଖ୍ୟ ଶାସନ ସଚିବ ଏବଂ ପୁଲିସ୍ ମହାନିର୍ଦ୍ଦେଶକଙ୍କୁ 2 ସପ୍ତାହ ମଧ୍ୟରେ ବିସ୍ତୃତ ରିପୋର୍ଟ ଦାଖଲ ଲାଗି ନିର୍ଦ୍ଦେଶ ଦେଇଛନ୍ତି। ସୂଚନା ଅନୁଯାୟୀ ଗତ ସପ୍ତାହରେ ତାମିଲନାଡୁର ଜେନେରେସନ୍ ଆଣ୍ଡ ଡିଷ୍ଟ୍ରିବ୍ୟୁସନ୍ କର୍ପୋରେସନ୍ରେ ଠିକାରେ କାର୍ଯ୍ୟରତ 2 ଜଣ ବ୍ୟକ୍ତିଙ୍କର ବିଦ୍ୟୁତାଘାତରେ ମୃତ୍ୟୁ ଘଟିଥିଲା। ଗଣମାଧ୍ୟମରେ ଏହି ଖବର ପ୍ରକାଶ ପାଇବା ପରେ ଜାତୀୟ ମାନବାଧିକାର ଆୟୋଗ କହିଛନ୍ତି, ଯଦି ଏହି ଘଟଣା ସତ ହୋଇଥାଏ ତେବେ ଏହା ବିଦ୍ୟୁତ୍ ବିଭାଗର ଘୋର ଅବହେଳାକୁ ଦର୍ଶାଉଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଆମେରିକାର ଭାବି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତୀୟ ଆମେରିକୀୟ ଉଦ୍ୟୋଗୀ ଶ୍ରୀରାମ କ୍ରିଷ୍ଣନ୍ଙ୍କୁ ହ୍ୱାଇଟ୍ ହାଉସ୍ର କୃତ୍ରିମ ବୁଦ୍ଧିମତା ବିଭାଗର ବରିଷ୍ଠ ନୀତି ପରାମର୍ଶଦାତା ଭାବେ ନିଯୁକ୍ତ କରିଛନ୍ତି। ହ୍ୱାଇଟ୍ ହାଉସ୍ ଏଆଇ ଏବଂ କ୍ରିପ୍ଟୋ ଜାର୍ ଭାବେ ନିଯୁକ୍ତ ଡାଭିଡ୍ ସାଙ୍କ ସହିତ ଶ୍ରୀ କ୍ରିଷ୍ଣନ୍ ମିଳିତ ଭାବେ କାର୍ଯ୍ୟ କରିବେ ଏବଂ ସେଠାକାର ସରକାରରେ ଏଆଇ ସମ୍ପର୍କିତ ନୀତି ନିର୍ଦ୍ଧାରଣ କରିବେ। ଏହି ଘୋଷଣା ପରେ ସାମାଜିକ ଗଣମାଧ୍ୟମରେ ଭାରତୀୟ ଆମେରିକୀୟ ସମୁଦାୟ ଶ୍ରୀ କ୍ରିଷ୍ଣନ୍ଙ୍କୁ ଶୁଭେଚ୍ଛା ଜଣାଇବା ସହ ପ୍ରଯୁକ୍ତି ବିଦ୍ୟା ଓ ନେତୃତ୍ୱ କ୍ଷେତ୍ରରେ ତାଙ୍କର ଅବଦାନକୁ ସ୍ୱୀକୃତି ଜଣାଇଛନ୍ତି। ସୂଚନାଯୋଗ୍ୟ, ଚେନ୍ନାଇରେ ଜନ୍ମଗ୍ରହଣ କରିଥିବା ଶ୍ରୀ କ୍ରିଷ୍ଣନ୍ ସ୍ନାତକ ଶିକ୍ଷା ଶେଷ ପରେ ଆମେରିକାରେ ମାଇକ୍ରୋସଫ୍ଟ ୱିଣ୍ଡୋଜ୍ର ଜିଓର ପ୍ରତିଷ୍ଠାତା ସଦସ୍ୟ ଭାବେ କାର୍ଯ୍ୟାରମ୍ଭ କରିଥିଲେ। ସେ ଏକାଧାରରେ ଜଣେ ଉଦ୍ୟୋଗୀ, ଅଭିଜ୍ଞ ବୈଷୟିକବିତ୍, ବ୍ରଡ୍କାଷ୍ଟର ଏବଂ ଲେଖକ ଅଟନ୍ତି। ଦେଶ ବିକାଶରେ କୃଷକଙ୍କ ଅବଦାନକୁ ସମ୍ମାନ ପ୍ରଦର୍ଶନ ସ୍ୱରୂପ ଆଜି ସମଗ୍ର ଦେଶରେ ଜାତୀୟ କୃଷକ ଦିବସ ପାଳନ କରାଯାଉଛି। ଖାଦ୍ୟ ନିରାପତ୍ତାକୁ ସୁନିଶ୍ଚିତ କରିବା ଏବଂ ଗ୍ରାମୀଣ ଅର୍ଥନୀତିକୁ ତ୍ୱରାନ୍ୱିତ ତଥା କୃଷି ଐତିହ୍ୟକୁ ସଂରକ୍ଷିତ ରଖିବାରେ କୃଷକଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ସମାଜର ବିଭିନ୍ନ ବର୍ଗରେ ସ୍ମରଣ କରାଯାଉଛି। ଦେଶରେ କୃଷକଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ସ୍ୱୀକାର କରି ସରକାର ସେମାନଙ୍କର ସାମାଜିକ ଓ ଅର୍ଥନୈତିକ ଉନ୍ନତି ତଥା ସ୍ଥାୟୀ କୃଷି ଅଭିବୃଦ୍ଧିକୁ ସୁନିଶ୍ଚିତ କରିବା ଲକ୍ଷ୍ୟରେ ଅନେକ ଜନକଲ୍ୟାଣକାରୀ ପଦକ୍ଷେପ ଗ୍ରହଣ କରିଛନ୍ତି। ଏହି ପଦକ୍ଷେପଗୁଡ଼ିକ ମଧ୍ୟରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଏବଂ ପ୍ରଧାନମନ୍ତ୍ରୀ କିଷାନ ମାନଧନ ଯୋଜନା ଆଦି ଅନ୍ତର୍ଭୁକ୍ତ। ବିଜେପି ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଓ ମୁକେଶ ରାଜପୁତଙ୍କୁ ଆଜି ଦିଲ୍ଲୀର RML ହସ୍ପିଟାଲରୁ ଡିସ୍ଚାର୍ଜ କରାଯାଇଛି। ଗତ ସପ୍ତାହରେ ସଂସଦ ଭବନ ପରିସରରେ ବିକ୍ଷୋଭ ପ୍ରଦର୍ଶନ ସମୟରେ ଉଭୟ ସାଂସଦ ଆହତ ହୋଇଥିଲେ ଓ ପରେ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସାଂସଦ ଶ୍ରୀ ଷଡ଼ଙ୍ଗୀ ସେତେବେଳେ ଅଭିଯୋଗ କରିଥିଲେ ଯେ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ଜଣେ ସାଂସଦଙ୍କୁ ଧକ୍କା ଦେଇଥିଲେ ଏବଂ ସମ୍ପୃକ୍ତ ସାଂସଦ ତାଙ୍କ ଉପରେ ପଡ଼ିଯିବାରୁ ସେ ଆହତ ହୋଇଥିଲେ। ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ଆଜି ବିଜେପି ଦିଲ୍ଲୀ ସରକାରଙ୍କ ବିରୋଧରେ ଅଭିଯୋଗ ପତ୍ର ଜାରି କରିଛି। ଦଳର ବରିଷ୍ଠ ନେତା ଅନୁରାଗ ଠାକୁର, ଦିଲ୍ଲୀ ବିଜେପି ମୁଖ୍ୟ ବୀରେନ୍ଦ୍ର ସଚଦେବା ଏବଂ ଅନ୍ୟ କେତେକ ନେତାମାନେ ଏହି ଅଭିଯୋଗ ପତ୍ର ଉନ୍ମୋଚନ କରି ଆମ୍ ଆଦମୀ ପାର୍ଟି ସରକାରଙ୍କୁ ଅପାରଗ ବୋଲି କହିଛନ୍ତି। ଦଳ ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବାରେ ବିଫଳ ହୋଇଛି ବୋଲି ସେମାନେ କହିଛନ୍ତି। ଉତ୍ତର ଭାରତରେ ପ୍ରବଳ ଶୀତଲହରୀ ଅନୁଭୂତ ହେଉଥିବା ବେଳେ ଜମ୍ମୁ କାଶ୍ମୀର, ହିମାଚଳ ପ୍ରଦେଶ, ପଞ୍ଜାବ ଏବଂ ମଧ୍ୟପ୍ରଦେଶରେ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି। ଏହିସବୁ ରାଜ୍ୟର ଅନେକଗୁଡ଼ିଏ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ହିମାଚଳ ପ୍ରଦେଶରେ ବରଫପାତ ଯୋଗୁଁ ଜଳପ୍ରପାତ ଓ ଝରଣାଗୁଡ଼ିକ ବରଫାବୃତ ହେବା ଭଳି ଅବସ୍ଥାକୁ ଆସିଯାଇଥିବା ବେଳେ ହିମାଚଳ ଅଞ୍ଚଳରେ ବରଫାବୃତ ଯୋଗୁଁ ଜାମ୍ମୁ କାଶ୍ମୀରରେ ପ୍ରବଳ ଶୀତ ଅନୁଭୂତ ହେଉଛି। ଗତରାତିରେ ଶ୍ରୀନଗରରେ ସର୍ବନିମ୍ନ ତାପମାତ୍ରା -6.5°C ରେକର୍ଡ କରାଯାଇଥିଲା। ଚଣ୍ଡିଗଡ଼ରେ 0.8, ପଞ୍ଜାବର ଆଦମପୁରରେ 1.8°C ତାପମାତ୍ରା ରେକର୍ଡ କରାଯାଇଛି। ଅମୃତସର ଓ ଲୁଧିଆନାରେ ଘନ କୁହୁଡ଼ି ଯୋଗୁଁ ଦୃଶ୍ୟମାନ ଦୂରତା 100 ମିଟର ହ୍ରାସ ପାଇଛି। ଦକ୍ଷିଣ ଆଫ୍ରିକାରେ ଭିନ୍ନ ଭିନ୍ନ ଦୁର୍ଘଟଣାରେ ଗତକାଲି 19 ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି। ଲିମ୍ପୋପରେ ଏକ ରାଜପଥରେ 7ଟି କାର୍ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ 7 ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ଇଷ୍ଟର୍ଣ୍ଣ କେପ୍ ପ୍ରଦେଶରେ ଏକ ମିନିବସ୍ ଏବଂ ପିକ୍ଅପ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ 12 ଜଣଙ୍କ ମୃତ୍ୟୁ ଘଟିଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ସରକାରଙ୍କ ପ୍ରାଥମିକତା ହେଉଛି ଯୁବବର୍ଗଙ୍କ ସାମର୍ଥ୍ୟ ଓ ପ୍ରତିଭାକୁ ସମ୍ପୂର୍ଣ୍ଣ ରୂପେ ଉପଯୋଗ କରିବା, କହିଲେ ପ୍ରଧାନମନ୍ତ୍ରୀ। ପରିସଂଖ୍ୟାନରେ ନିରନ୍ତର ଉନ୍ନତି ଓ ପୁନଃଦକ୍ଷତାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛନ୍ତି ନୀତି ଆୟୋଗ ମୁଖ୍ୟ ପରିଚାଳନା ଅଧିକାରୀ। ଭାରତୀୟ ଆମେରିକୀୟ ଉଦ୍ୟୋଗୀ ଶ୍ରୀରାମ କ୍ରିଷ୍ଣନ୍ ହ୍ୱାଇଟ୍ ହାଉସ୍ର କୃତ୍ରିମ ବୁଦ୍ଧିମତା ବିଭାଗର ବରିଷ୍ଠ ନୀତି ପରାମର୍ଶଦାତା ନିଯୁକ୍ତ। ଦେଶ ବିକାଶରେ କୃଷକଙ୍କ ଅବଦାନକୁ ସମ୍ମାନ ଜଣାଇ ଆଜି ପାଳିତ ହେଉଛି ଜାତୀୟ କୃଷକ ଦିବସ। ଏବଂ ଉତ୍ତର ଭାରତରେ ପ୍ରବଳ ଶୀତଲହରୀ ଅନୁଭୂତ। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବସାଇଟ୍ ଏବଂ newsonair ଆପ୍ରେ ଲଗ୍ଇନ୍ କରିପାରିବେ।